ନମସ୍କାର, ଜୟ ଜଗନ୍ନାଥ। ତ ପ୍ରଥମେ ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ମୁଁ ଆପଣ ସମସ୍ତଙ୍କୁ କହୁଛି କି ଜୀବନରେ କିଛି ନା କିଛି କରନ୍ତୁ। ଲାଇଫ୍ରେ ଯଦି ଆପଣ ବସିଯିବେ ନା, ଭାବୁଥିବେ କି ନାଇଁ ମୁଁ କିଛି କରିବି, ହଁ ଦେଖିବା ଆଜି ଯାଉ, ଆଜି ଟାଇମ୍ ନାହିଁ, କାଲି କରିବା, ତ ଏମିତି ହେଲେ ଆପଣ କେବେ ବି କିଛି କରିପାରିବେ, କେବେ ବି କିଛି କରିପାରେ। ତ ଲାଇଫ୍ରେ ଯଦି କିଛି କରିବା ପାଇଁ ଚାହୁଁଛନ୍ତି ତ ଆଜି ହିଁ କରନ୍ତୁ, ଆଜି ହିଁ କରନ୍ତୁ, ଆଜି ଷ୍ଟାର୍ଟ କରନ୍ତୁ। ଯଦି ଆପଣ ଏଡିକ୍ଟେଡ଼୍ ଅଛନ୍ତି କୌଣସି ଜିନିଷରେ, ସପୋଜ୍ ମନେକର ଆପଣ ଆଲକୋହଲ୍ ପିଉଛନ୍ତି, ତ ଆଲକୋହଲ୍ ଛାଡ଼ିପାରୁନାହାନ୍ତି, ତ କହୁଛନ୍ତି କ'ଣ ଆଜି ପିଇଦେବି ତ କାଲିକି ଛାଡ଼ିଦେବି, ନାହିଁ ସେଇଟା କେବେ ବି ହେବନି। ଯଦି ଛାଡ଼ିବେ ତାହେଲେ ଆଜି ଛାଡ଼ନ୍ତୁ, ଆଜିର ଡିସିସନ୍ ଆଜି ନିଅନ୍ତୁ, କାଲି କିଏ ଦେଖିଛି, କାଲି କେହି ଦେଖିନାହାନ୍ତି। ତେଣୁ ଯଦି ଆଜିର ଡିସିସନ୍ଟା ଯଦି ଆପଣ ଆଜି ନେବେ ତାହେଲେ ଆପଣ ଖୁସିରେ ରହିବେ। ଯଦି କୌଣସି ଗୋଟେ ଝିଅକୁ ଆପଣ ପ୍ରପୋଜ୍ କରୁଛନ୍ତି, ଭାବିବେ କି ନାହିଁ ମୁଁ ଆଜି ତାକୁ କରିବିନି, କାଲି ତାକୁ କହିଲେ ଭଲ ହେବ, ସେମିତି କେବେ ବି ଭାବନ୍ତୁନି। ଯଦି ଆଜିର ପ୍ରପୋଜ୍ କରିବାର ଅଛି ତାହେଲେ ଆଜି ଯାଆନ୍ତୁ, ଆଜି ତାକୁ ଦେଖା କରନ୍ତୁ, ଆଜି ପ୍ରପୋଜ୍ କରନ୍ତୁ। କିଏ ଜାଣିଲା କାଲିକି ସେ ନଥିବ, କାଲି ତା'ର ବାହାଘର ଆଉ କାହା ସହିତ ହେଇଯିବ, ସେତେବେଳେ ଅଫସୋସ୍ କରିବେ କି କହିଦେଇଥିଲେ ଭଲ ହେଇଥାନ୍ତା। ତ ଲାଇଫ୍ରେ ଯଦି ବି କିଛି କରିବା ପାଇଁ ଚାହୁଁଛନ୍ତି ତ ଆଜି ହିଁ କରନ୍ତୁ, ସବୁ ଜିନିଷରେ, ଯେକୌଣସି ଜିନିଷରେ ବି ହେଉ। ତ ମୁଁ ଭାବିଲି କି ଷ୍ଟାର୍ଟ କରିବି, ବ୍ଲଗ୍ ଷ୍ଟାର୍ଟ କରିବି, ଆଜିକୁ ହେଇଗଲାଣି ପ୍ରାୟ 2 ଇୟର୍ ପାଖାପାଖି ହେଇଗଲାଣି ବ୍ଲଗ୍ କରିବି, ଷ୍ଟାର୍ଟ କରିବି ବୋଲି ଭାବିଥିଲି। କରିବି 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 କରିବି, କେବେ କରିବି, ଆଜି ନାହିଁ କାଲି ନାହିଁ, ଆଜି ନାହିଁ କାଲି ନାହିଁ, ଟାଇମ୍ ହେଉନି, ଏଇଟା ହେଉନି ସେଇଟା ହେଉନି, ପ୍ରୋବ୍ଲେମ୍ ତ ପ୍ରୋବ୍ଲେମ୍ ସବୁବେଳେ ଲାଗି ରହିବ। ଯଦି ତୁମେ ପ୍ରୋବ୍ଲେମ୍କୁ ଦେଖିବ ତାହେଲେ ତୁମେ କିଛି କରିପାରିବନି। ଯଦି ଆଗକୁ ବଢ଼ିବାର ଇଚ୍ଛା ଅଛି ତାହେଲେ ଆଜି ହିଁ କିଛି କରନ୍ତୁ, କିଛି ବି। ବ୍ଲଗ୍ କରିବାଟା କୌଣସି ଛୋଟ କଥା ନୁହେଁ କି ବଡ଼ କଥା ବି ନୁହେଁ, ଆପଣ ଯଦି ଇଚ୍ଛା ଥିବ ତାହେଲେ ଆପଣ ନିଶ୍ଚିତ କରିପାରିବେ। ତେଣୁ ଯାହା ମନ ଯାହା କହୁଛି ଆପଣଙ୍କୁ ସେଇଟା କରନ୍ତୁନି କେବେ ବି। ଆପଣଙ୍କ ମନ ଆଉ ଆପଣଙ୍କ ହୃଦୟ, ଏଇ ଦୁଇଟା ଜିନିଷକୁ ଆପଣଙ୍କୁ ଦେଖିବାର ଅଛି। ତ ଯଦି ଆପଣ ଏଉଠୁ ଭାବୁଛନ୍ତି ନା ତାହେଲେ ଠିକ୍ ଅଛି, ଏଠୁ ଭାବିଲେ ଠିକ୍ ଅଛି, କିନ୍ତୁ ସବୁବେଳେ ଭଲଟାକୁ ନିଅନ୍ତୁ, ଖରାପଟାକୁ ନିଅନ୍ତୁନି। ଖରାପ ତ ଆପଣଙ୍କୁ ସବୁବେଳେ ମନ ତ କହିବ, ଖରାପ କାମ କରିବା ପାଇଁ ସବୁବେଳେ କହିବ, କିନ୍ତୁ ଆପଣ ଭଲଟାକୁ କେତେଜଣ ଆପଣେଇବା ପାଇଁ ଚେଷ୍ଟା କରନ୍ତି। ତେଣୁ ଆପଣ ଦେଖନ୍ତୁ ଆପଣଙ୍କୁ କେଉଁଟା ଭଲ ଲାଗିବ। ତ ମୁଁ ବ୍ଲଗ୍ କରୁଛି, ଯଦି ଫାଷ୍ଟ ବ୍ଲଗ୍ ଏଇଟା ମୋର, ଯଦି ବି କିଛି ମୋ ଦ୍ୱାରା କିଛି ଭଲ ଭଟକା ହେଇଯାଏ ତେଣୁ ଦେନ୍ ସରି। ତ ଏତିକି ବସ୍ କହିବି। ତ ଫାଷ୍ଟ ମୁଁ କାଲି ଆଉ ଗୋଟେ ଭିଡ଼ିଓ କରିବି ଯେଉଁଥିରେ କି ମୋ ଡାଇରୀରେ କିଛି ଜିନିଷ, ତ ଷ୍ଟେପ୍ ବାଇ ଷ୍ଟେପ୍ ମୁଁ ତୁମକୁ ସେୟାର୍ କରିବି, ଠିକ୍ ଅଛି। ତ ଆପଣ ଯଦି ଇଚ୍ଛୁକ ଅଛନ୍ତି ତାହେଲେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ମୋ ଚ୍ୟାନେଲ୍କୁ। ଥ୍ୟାଙ୍କ୍ ୟୁ।